ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାନୁ 9 ତାରିଖ ତକ ଓଡ଼ିଶା ଗସ୍ତତି ଆସୁଛନ୍। ଶ୍ରୀମତୀ ମୁର୍ମୁ ଆଜି ଭୁବନେଶ୍ୱର ହେବାର୍କେ ଥିବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96ତମ ଶ୍ରାଦ୍ଧବାର୍ଷିକୀ ଯୋଗଦେବେ। ଆଇବାକାଲ ରାଷ୍ଟ୍ରପତି ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦେଖିବେ। 8 ତାରିଖ ଦିନ ରାଷ୍ଟ୍ରପତି ଭୁବନେଶ୍ୱର ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର ସହିତ ବିଭୂତି କାନୁନଗୋ କଳା ଆଉ ହସ୍ତଶିଳ୍ପ ମହାବିଦ୍ୟାଳୟ ଆଉ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସାଙ୍ଗେ ମତ ବିନିମୟ କରିବେ। ସେଦିନ ରାଷ୍ଟ୍ରପତି ଭୁବନେଶ୍ୱର ପାଖର ହରିଡ଼ାମଡ଼ା ଗାଁନ ବ୍ରହ୍ମକୁମାରୀମାନଙ୍କ ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦ୍ଘାଟନ କରିବାର ସହିତ ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ ଅଭିଯାନର ଶୁଭାରମ୍ଭ କରିବେ। ଜୁଲାଇ 9 ତାରିଖ ଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ନାଇଜରର ଦୀକ୍ଷାନ୍ତ ସମାରୋହଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 17 ନମ୍ବର ବିଧାନସଭାର ପହିଲା ଅଧିବେଶନ ଆଇବା 22 ତାରିଖନୁ ମୂଲ ହେବା। ଇ ଅଧିବେଶନଟି 27ଟା କାର୍ଯ୍ୟଦିବସ ରହିଛି। ବିଧାନସଭା ସଚିବାଳୟ ତରଫୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ପହିଲା ଦିନ ରାଜ୍ୟପାଳ ରଘୁବର ଦାସ ଗୃହନ ଅଭିଭାଷଣ ଦେବେ। 23 ତାରିଖ ଦିନ ଉପବାଚସ୍ପତି ନିର୍ବାଚନ ବାବଦେ ଘୋଷଣା ହେବା ଆର୍ ଇତାର ସହିତ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବା। 25 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହନ 2024-25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ। 2ଟା ଖେପେ ଚାଲବାର୍କେ ଥିବା ବିଧାନସଭାର ଏହି ଅଧିବେଶନର ପହିଲା ଖେପ 22 ତାରିଖନୁ 31 ତାରିଖ ତକ ଚାଲବା, ଫେର 2 ନମ୍ବର ଖେପ ଅଗଷ୍ଟ 20ନୁ ସେପ୍ଟେମ୍ବର 13 ତାରିଖ ତକ ଚାଲବା ବୋଲି କାର୍ଯ୍ୟସୂଚୀଟି କୁହାଯାଇଛି। ନୂଆ ସରକାରଙ୍କର ଆଭିମୁଖ୍ୟ ସ୍ୱଷ୍ଟ କରିବାର ସହିତ ନିର୍ବାଚନ ପ୍ରତିଶ୍ରତି ପାଳନ ଲାଗି ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। ଗଲାକାଲ ଭୁବନେଶ୍ୱର ଖାରବେଳ ଭବନ ସବୁ ସଚିବମାନଙ୍କର ବୈଠକଟି ଯୋଗ ଦେଇକରି 21ଟା ପ୍ରମୁଖ ନିର୍ବାଚନ ପ୍ରତିଶ୍ରତି କେନ୍ତାକରି ଠିକ୍ ଭାବେ କାର୍ଯ୍ୟକାରୀ ହେବା ସେ ଦିଗେ କାମ କରିବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଲୋକଙ୍କର ଅଭିଯୋଗ ଶୁଣାଣି ପ୍ରକ୍ରିୟାକେ ଅତ୍କା ଦକ୍ଷ ଆଉ ପ୍ରଭାବଶାଳୀ କରିବାରକେ ମୁଖ୍ୟମନ୍ତ୍ରୀ କହିଛନ୍। ଆଉ 12 ବର୍ଷ ଭିତରେ ସ୍ୱତନ୍ତ୍ର ଓଡ଼ିଶାର 100 ବର୍ଷ ପୂରା ହେବାର୍କେ ଯାଉଥିବାନୁ ଆଉ 2047 ଦେଶର ସ୍ୱାଧୀନତାର 100 ବର୍ଷ ପୂରା ହେଉଥିବାନୁ ଏ ଦୁଇ ଭିଜନକେ ନଜରଥି ରଖିକରି ଓଡ଼ିଶା ଲାଗି ଗୋଟେ ଭିଜନ 2036 ତିଆର କରାଯିବା। ବିକଶିତ ଭାରତଥି ଓଡ଼ିଶା ଯେନ୍ତା ଆଗୁଆ ରାଜ୍ୟ ଭାବେ ସୁନାମ ହାସଲ କରିପାରବା ସେ ଦିଗେ କାମ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଚିବମାନଙ୍କୁ ପରାମର୍ଶ ଦେଇଛନ୍। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲବାର ବାବଦେ ଆଜି ରାଜ୍ୟ ସରକାରଙ୍କ ତରଫୁ ଗଠିତ ନୂଆ କମିଟିର ବୈଠକ ହେବା। କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଏ ବାବଦେ ସୂଚନା ଦେଇକରି କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲବାର ଆଉ ମୂଲ୍ୟବାନ ଅଳଙ୍କାରମାନଙ୍କର ଗନ୍ତିମନ୍ତି ଲାଗି ବୈଠକଟି ଆଲୋଚନା ହେବା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ମିଳନୀ କକ୍ଷନ ଏ ନୂଆ କମିଟିର ପହିଲା ବୈଠକ ହେବା। ଇଥି କମିଟି ନିଷ୍ପତ୍ତି ଅନୁସାରେ ଏସ୍ଓପି ପ୍ରସ୍ତୁତ କରାଯିବା ବୋଲି ସେ କହିଛନ୍। କମିଟିର 15 ଜଣ ସଦସ୍ୟଙ୍କ ସାଙ୍ଗେ ଆଲୋଚନା କରାଯିବା ଋତୁରୁ ଆଗେ ନିଷ୍ପତ୍ତି ନିଆଯିବା ବୋଲି ଜଷ୍ଟିସ୍ ରଥ କହିଛନ୍। ଶ୍ରୀଗୁଣ୍ଡିଚା ଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନ ଆଜି 3 ରଥକେ ରଥଖଳାନୁ ସିଂହଦ୍ୱାର ସାମ୍ନାକେ ନିଆଯିବା। ପଟିଦିଅଙ୍କ ସକାଳ ଧୂପ ସର୍ବା ଋତୁରୁ 3 ଜଣ ପୂଜା ପଣ୍ଡା 3ଟା ଆଜ୍ଞାମାଳ ଧରିକରି ଶୋଭାଯାତ୍ରାଥି ରଥଖଳାକେ ଯିବେ। ରଥଯାତ୍ରା ଲାଗି ନିର୍ମାଣ କରାଯାଇଥିବା ରଥମାନଙ୍କେ ଆଜ୍ଞାମାଳ ଲାଗି କରାଯିବା। ଦାରୁବ୍ରହ୍ମ ଅନବସର ଘରେ ଥିବାନୁ ପଟିଦିଅଙ୍କନୁ ଆଜ୍ଞାମାଳ ନେଇକରି ରଥମାନଙ୍କୁ ସିଂହଦ୍ୱାର ସାମ୍ନାକେ ଟଣାଯିବା। ସକାଳର 8:45 ଆଜ୍ଞାମାଳ ବିଜେ ନୀତି କରାଯିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ଦେବଗଡ଼ ଜିଲ୍ଲା ଗସ୍ତତି ଆସିକରି ସର୍କିଟ୍ ହାଉସ୍ଠାରେ ପ୍ରଶାସନିକ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ବୈଠକ କରିଥିଲେ। ବୈଠକଟି ଦେବଗଡ଼ ଜିଲ୍ଲାକେ ଗୋଟିଏ ଆଦର୍ଶ ଜିଲ୍ଲା କରବାରକେ ସମସ୍ତଙ୍କୁ ନିଷ୍ଠାର ସହିତ ନିଜର ଦାୟିତ୍ୱ ତୁଲାବାର ଲାଗି ପରାମର୍ଶ ଦେଇଥିଲେ। ଇତା ଋତୁରୁ ନିକ୍ତିମାଲର ସିଦ୍ଧେଶ୍ୱର ମନ୍ଦିର ଆର୍ ଦେବଗଡ଼ ଶ୍ରୀଗୋପାଳଜୀ ମନ୍ଦିର ପରିଦର୍ଶନ କରିଥିଲେ। ଦେବଗଡ଼ କଲେଜ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ନ ହୋଇଥିବା ନାଗରିକ ସମ୍ଭର୍ଦ୍ଧନା ସଭାଟି ଦୁଇ ମନ୍ତ୍ରୀ ଯୋଗ ଦେଇକରି ଜିଲ୍ଲାର ବିକାଶ ଲାଗି ପ୍ରୟାସ ଜାରି ରଖିବାର ଲାଗି ପ୍ରତିଶ୍ରତି ଦେଇଥିଲେ। ନିଟ୍ ପିଜି ପରୀକ୍ଷା ଆଇବା ଅଗଷ୍ଟ 11 ତାରିଖ ଦିନ ହେବା। ଇ ପରୀକ୍ଷା 11ରୁ 15 ତାରିଖ ତକ 2ଟା ଖେପେ ଚାଲବା। ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ ଏନ୍ବିଇଏମ୍ଏସ୍ ତରଫୁ ଇବାବ୍ଦେ ତାରିଖ ଘୋଷଣା କରାଯାଇଛି। ଇ ପରୀକ୍ଷା ଜୁନ୍ 23 ତାରିଖ ଦିନ ହେବାର୍କେ ଥିଲା, ହେଲେ ଶେଷ ସମୟଥି ଇଟାକେ ଘୁଚେଇ ଦିଆଯାଇଥିଲା। ଡାକ୍ତରୀ ପାଠ୍ୟକ୍ରମଥି ସ୍ନାତକୋତ୍ତର ପଢ଼ବାର ଲାଗି ସାରା ଦେଶ ପାଖାପାଖି 70,000 ସିଟ୍ ଲାଗି 2 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାର୍କେ ଆବେଦନ କରିଛନ୍। ରାଜ୍ୟର ସ୍କୁଲ୍ମାନଙ୍କେ ଉପସ୍ଥାନ ବଢ଼ାବାର ଲାଗି ଗଣଶିକ୍ଷା ବିଭାଗ ତରଫୁ ଶିକ୍ଷାର୍ଥୀମାନଙ୍କୁ ଯିବାର ଆସିବାର ଖର୍ଚ୍ଚା ଦିଆଯିବା। ସବୁ ଜିଲ୍ଲାର 35,000 ନୂଆ ଛାତ୍ରଛାତ୍ରୀଙ୍କୁ ଏହି ଆର୍ଥିକ ସହାୟତା ଦିଆଯିବା। ପ୍ରାଥମିକ ଆଉ ମାଧ୍ୟମିକ ସ୍ତରୀୟ ସରକାରୀ ସ୍କୁଲ୍ ଲାଗି ଅର୍ଥ ଅନୁମୋଦନ କରାଯାଇଛି। ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫୁ ଇବାବ୍ଦେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଦିଆଯାଇଛି। এছনির আঞ্চলিক খবর ইন শেষ হলা। আরবলার আঞ্চলিক খবর শুনিপারবে রাতে ৭:০২ মিনিট থি। জুহার।